ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି। ପ୍ରଦର୍ଶିତ ହେଲା ଦେଶର ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତିଛବି। ଗଣତନ୍ତ୍ର ଦିବସ ପରେଡ୍କୁ ଦେଶର ବିବିଧତାରେ ଏକତାର ଜୀବନ୍ତ ପ୍ରଦର୍ଶନୀ ବୋଲି କହିଲେ ପ୍ରଧାନମନ୍ତ୍ରୀ। ବାଂଲାଦେଶରେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲା ଆମେରିକା। ବିଶ୍ୱପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ଚେରିଆନ୍ଙ୍କ 82 ବର୍ଷ ବୟସରେ ପରଲୋକ। ଏବଂ ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ରେ ବାଂଲାଦେଶକୁ 8 ୱିକେଟ୍ରେ ପରାସ୍ତ କରି ଭାରତ ସେମିଫାଇନାଲ୍କୁ ଉନ୍ନୀତ। ଦେଶ ଆଜି 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଅମର ଶହୀଦ ଯବାନମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସମାରୋହ ଆରମ୍ଭ ହୋଇଥିଲା। ପରେଡ୍ରେ 105mm ଲାଇଟ୍ ଫିଲ୍ଡ ଗନ୍ରେ 21 ତୋପ ସଲାମି ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସମ୍ବିଧାନ ପ୍ରଣୟନର 75 ବର୍ଷ ପୂର୍ତ୍ତି ତଥା ଜନଭାଗିଦାରିତାର ନିଦର୍ଶନ ସ୍ୱରୂପ ସ୍ଥଳସେନା, ବାୟୁସେନା, ନୌସେନା, ଅର୍ଦ୍ଧସାମରିକ ବାହିନୀ, ଏନ୍ସିସି ଏବଂ ଏନ୍ଏସ୍ଏସ୍ ତଥା ବିଭିନ୍ନ ବର୍ଗର ସାମରିକ ପୁଲିସ୍ ବାହିନୀ ସମ୍ମିଳିତ ପରେଡ୍ରେ ଅଂଶଗ୍ରହଣ କରିଥିଲେ। ଭାରତର ସାଂସ୍କୃତିକ ବିବିଧତା ଏବଂ ସାମରିକ ଶକ୍ତି କର୍ତ୍ତବ୍ୟ ପଥରେ ପ୍ରଦର୍ଶନ କରାଯାଇଥିଲା। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆନ୍ତୋ ଚଳିତ ଜନଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡୋନେସିଆର 160 ଜଣ ସେନାକର୍ମୀ ତଥା 190 ଜଣ ବ୍ୟାଣ୍ଡ କଣ୍ଟିଜେଣ୍ଟ ପରେଡ୍ରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବିଭାଗର 31 ପ୍ରଜ୍ଞାପନ ମେଢ଼ ଆଜି ପ୍ରଦର୍ଶିତ ହୋଇଥିଲା। ସ୍ୱର୍ଣ୍ଣିମ ଭାରତ ବିରାସତ ଅର୍ ବିକାଶ ଶୀର୍ଷକରେ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା। 47 ବିମାନ ଦ୍ୱାରା ଫ୍ଲାଇ ପୋଷ୍ଟ କାର୍ଯ୍ୟକ୍ରମ ସହ ଏହି ସମାରୋହ ସମାପନ ହୋଇଥିଲା। ଦେଶ ଓ ସମାଜ ଗଠନରେ ପ୍ରମୁଖ ଅବଦାନ ରଖିଥିବା ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟରୁ ସରପଞ୍ଚ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ସଡ଼କ ନିର୍ମାଣ କର୍ମୀ ଆଦି 34 ବର୍ଗର 10,000 ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଏହି ସମାରୋହରେ ନିମନ୍ତ୍ରଣ କରାଯାଇଥିଲା। ତେଲଙ୍ଗାନାରେ 76ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ସିକନ୍ଦରାବାଦସ୍ଥିତ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ରାଜ୍ୟବାସୀଙ୍କୁ ଗୋଟିଏ ଲକ୍ଷ୍ୟ ନେଇ ମିଳିତ ଭାବେ କାର୍ଯ୍ୟ କରି ତେଲଙ୍ଗାନାକୁ ଏକ ସଫଳ ରାଜ୍ୟରେ ପରିଣତ କରିବା ଲାଗି ଆହ୍ୱାନ ଦେଇଥିଲେ। ମଣିପୁରରେ ଆଜି କାଙ୍ଗଲାଠାରେ 76ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ, କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ସୁରକ୍ଷା ପରାମର୍ଶଦାତା, ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମାରୋହରେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର 12 ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ରାଜ୍ୟପାଳ ମଣିପୁର ପୁଲିସ୍ ବିଭାଗର କେତେଜଣ ଅଧିକାରୀଙ୍କୁ ପୁଲିସ୍ ମେଡାଲ୍ ପ୍ରଦାନ କରିଥିଲେ। ପରେ ମଣିପୁର ରାଇଫଲ୍ସର ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଦ୍ରୁତଗତିରେ ବିକାଶ ଲାଭ କରୁଛି ଏବଂ ବିଶ୍ୱର 4ର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଲଦାଖର ଖ୍ରୀ ସୁଲତାନ ଛୁ ସ୍ୱୋର୍ଟସ୍ ଷ୍ଟାଡିୟମ୍ରେ ଆୟୋଜିତ ସାଧାରଣତନ୍ତ୍ର ଉତ୍ସବରେ ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ମହମ୍ମଦ ଜାଫର ଆଖୁନ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଲଦାଖରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ କହିଥିଲେ। ହିମାଚଳ ପ୍ରଦେଶରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରି ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଆୟୋଜିତ ଉତ୍ସବରେ କେତେକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିବା ସୂଚନା ମିଳିଛି। ହରିୟାଣା ଏବଂ ଚଣ୍ଡିଗଡ଼ରେ 76ତମ ସାଧାରଣତନ୍ତ୍ର ଦିବସ ଦେଶପ୍ରେମ ଭାବନା ସହ ପାଳିତ ହୋଇଛି। ଫରିଦାବାଦରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ସେକ୍ଟର 12 ସ୍ଥିତ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଭୂତପୂର୍ବ ସେନାନୀମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ କହିଥିଲେ ରାଜ୍ୟର ବିକାଶ ପାଇଁ ସରକାର ଯୁବଗୋଷ୍ଠୀଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିପରି ରେୱାରୀଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ଏକ କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୁତି ଚୌଧୁରୀ ଭୀମ୍ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣତନ୍ତ୍ର ଦିବସ ପରେଡ୍କୁ ଦେଶର ବିବିଧତାର ଏକତାର ଏକ ଜୀବନ୍ତ ପ୍ରଦର୍ଶନୀ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଜିର ପରେଡ୍ରେ ଦେଶର ସାଂସ୍କୃତିକ ଐତିହ୍ୟ ଓ ସେନା କୌଶଳ ପ୍ରଦର୍ଶିତ ହୋଇଛି। ଆମ ରାଜ୍ୟଗୁଡ଼ିକର ସମୃଦ୍ଧ ପରମ୍ପରା ମଧ୍ୟ ପ୍ରତିନିଧିତ୍ୱ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀର ଆକାଶବାଣୀ ଭବନ ପରିସରରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 76ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିମାନଙ୍କ ଗହଣରେ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ବୈଷ୍ଣବ କହିଥିଲେ, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଯେଉଁ ସ୍ୱତନ୍ତ୍ର ଅତିଥିମାନଙ୍କ ବିଷୟରେ କୁହାଯାଇଛି, ସେମାନେ ସମାଜ ପ୍ରତି ନିରନ୍ତର କାର୍ଯ୍ୟ କରିଛନ୍ତି। ଆକାଶବାଣୀର ସମାଚାର ବିଭାଗକୁ ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, କିଛି ବ୍ୟକ୍ତିବିଶେଷଙ୍କର ପ୍ରେରଣାଦାୟୀ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ ସେହଗଲ, ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓ ଦୂରଦର୍ଶନର ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ଆମେରିକାର ଆନ୍ତର୍ଜାତିକ ବିକାଶ ସଂସ୍ଥା ବାଂଲାଦେଶରେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି। ବାଂଲାଦେଶରେ କାର୍ଯ୍ୟ କରୁଥିବା ସମସ୍ତ ସହଯୋଗୀଙ୍କୁ ଆମେରିକା ବିକାଶ ସଂସ୍ଥା ପକ୍ଷରୁ ଗତକାଲି ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସେଠାରେ କୌଣସି ଚୁକ୍ତି, କାର୍ଯ୍ୟାଦେଶ, ଅନୁଦାନ କିମ୍ବା ସହାୟତା ଉପକରଣ ସମ୍ପର୍କିତ କାର୍ଯ୍ୟକୁ ତୁରନ୍ତ ବନ୍ଦ ରଖାଯାଇଛି। ଗତ ଶୁକ୍ରବାର ଦିନ ଆମେରିକା ପକ୍ଷରୁ ପ୍ରାୟ ସମସ୍ତ ବୈଦେଶିକ ସହାୟତାକୁ ବନ୍ଦ କରାଯାଇଛି। କେବଳ ଜରୁରୀକାଳୀନ ଖାଦ୍ୟ ଏବଂ ଇସ୍ରାଏଲ୍ ଓ ଇଜିପ୍ଟ ପାଇଁ ସାମରିକ ପାଣ୍ଠି ସହାୟତା ଜାରି ରହିଛି। ନବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତି ସହିତ ଆମେରିକାର ବୈଦେଶିକ ସହାୟତାର ପୁନଃ ମୂଲ୍ୟାୟନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁଁ ବାଂଲାଦେଶରେ କାର୍ଯ୍ୟରତ ବିଭିନ୍ନ ବେସରକାରୀ ସଂଗଠନ ଓ ଅଂଶୀଦାରଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ଚେରିଆନ୍ଙ୍କର ବେଙ୍ଗାଲୁରୁଠାରେ ପରଲୋକ ଘଟିଛି। 82 ବର୍ଷୀୟ ଡକ୍ଟର ଚେରିଆନ୍ ଗତକାଲି ଏକ ବିବାହ ଭୋଜିରେ ଯୋଗ ଦେଇଥିବା ବେଳେ ସଂଜ୍ଞାହୀନ ହୋଇପଡ଼ିଥିଲେ। ହୃଦ୍ଶଲ୍ୟ କ୍ଷେତ୍ରରେ ଡକ୍ଟର ଚେରିଆନ୍ ଅତ୍ୟନ୍ତ ନିପୁଣ ଥିଲେ ଏବଂ ଭାରତରେ ସେ ତାଙ୍କର ପ୍ରଥମ ଅପରେସନ୍ କରିଥିଲେ। କସ୍ତୁରବା ଗାନ୍ଧି ହସ୍ପିଟାଲରେ ମେଡିକାଲ ଶିକ୍ଷା ଶେଷ କରିବା ପରେ ସେ ସିଏମ୍ସି ଭେଲୋରରେ ଶିକ୍ଷାଦାନ କରୁଥିଲେ। ତେଲଙ୍ଗାନାରେ ଆଜି ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଲୁହାପଥର ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ମାଡ଼ିଯିବା ଫଳରେ 2ଟି ଅଟୋରିକ୍ସାକୁ ଧକ୍କା ଦେଇଥିଲା। ୱାରଙ୍ଗଲ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହକି ଇଣ୍ଡିଆ ଲିଗ୍ରେ ରାଞ୍ଚି ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମରେ ମହିଳା ବର୍ଗରେ ଟାଇଟଲ ହାସଲ ପାଇଁ ଓଡ଼ିଶା ୱାରିୟର୍ସ ଏବଂ ସୁର୍ମା ହକି କ୍ଲବ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିବା ଜଣାପଡ଼ିଛି। ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜି କୁଆଲାଲମ୍ପୁରର ବାୟୋମାସ୍ ଓଭାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ବାଂଲାଦେଶ 8 ୱିକେଟ୍ ବିନିମୟରେ 64 ରନ୍ ସଂଗ୍ରହ କରିଥିଲା। ଅଧିନାୟକ ସୁମୟା ଅଖ୍ତର ସର୍ବାଧିକ 21 ରନ୍ କରିଥିବା ବେଳେ ଭାରତୀୟ ବୋଲର ବୈଷ୍ଣବୀ ଶର୍ମା 3 ୱିକେଟ୍ ନେଇଥିଲେ। ଭାରତ ମାତ୍ର 7 ଓଭର ଗୋଟିଏ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ଆମେରିକାର ଟେଲର ଟାଉନ୍ସେଣ୍ଟ ଏବଂ ଚେକ୍ ଖେଳାଳି କାଟେସିନା ସିନିଆକୋଭା ଆଜି ମେଲବୋର୍ଣ୍ଣ ପାର୍କର ଆଇକନିକ୍ ରଡ୍ ଲେଭର ଏରେନାରେ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଇଟାଲୀର ଜେନିକ୍ ସିନର ଓ ଜର୍ମାନ୍ର ଆଲେକ୍ଜାଣ୍ଡାର ଜେଭ୍ରୋମ୍ଙ୍କ ମଧ୍ୟରେ ମ୍ୟାଚ୍ ଚାଲିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି। ପ୍ରଦର୍ଶିତ ହେଲା ଦେଶର ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତିଛବି। ବାଂଲାଦେଶରେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲା ଆମେରିକା। ବିଶ୍ୱପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ଚେରିଆନ୍ଙ୍କ 82 ବର୍ଷ ବୟସରେ ପରଲୋକ ଏବଂ ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ରେ ବାଂଲାଦେଶକୁ 8 ୱିକେଟ୍ରେ ପରାସ୍ତ କରି ଭାରତ ସେମିଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।